आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुख्य खबर, झी माने डाक्तरी पाठ पढ़ले सेवा आहुरी जोरदार आउ जत्नमान हे परबा बोली कहले राष्ट्रपति द्रौपदी मुर्मू। आज दुई दिनिया ओडिशा गस्तती आसिकरी भुवनेश्वर एम्स रो 5 नंबर समावर्तन समारोह के कले उद्घाटन। भुवनेश्वर एम्स न फकीरमोहन विश्वविद्यालय चिकित्साधीन छात्री स्वास्थ्यावस्था पचरे बुझले राज्यपाल। एक्जियम 4 मिशन रो 4 जन क्रू सदस्य पृथ्वी फिरबार प्रक्रिया हला मूल सफलतार सहित सरला अनडकिंग प्रक्रिया। आउ श्रावण मासर पहला सोमवार लागि पश्चिम ओडिशार भिन भिन शिव मंदिर मान के हेचे कावड़िया मानकर भीड़। एथरा पूरा खबर, सब क्षेत्र बागिर मेडिकल क्षेत्र नभिल आमर झी माने भल प्रदर्शन करबाटा निश्चित भाबे उत्साहजनक आय बोली राष्ट्रपति द्रौपदी मुर्मू कहिछन। दुईदिनिया ओडिशा गस्तती आइज उपरवेला भुवनेश्वर विमान बंदर न पहुंचिबार उतरु राष्ट्रपति मुर्मू भुवनेश्वर अखिल भारतीय आयुर्विज्ञान संस्थान एम्स रो 5 नंबर समावर्तन समारोह जोग देकरी कहिछन, इतिहास कहुचे मा बहन माने सेवार प्रतीकान, झी माने डाक्तरी पाठ पढ़ले सेवा आहुरी जोरदार हेबा आउ आहुरी जत्नवान हेइ परबा बोली राष्ट्रपति कहिछन। से आहुरी कहिछन आज सारा भारत न बहुते जगा न एम्स स्थापित हेइछे। ई अनुष्ठान आधुनिक चिकित्सा विज्ञान आउ अभिज्ञ डाक्तर मानकर जरिए स्वास्थ्य सेवा दे आसिछे बोली राष्ट्रपति कहिछन। राष्ट्रपति मुर्मू ई बछर 643 जन डाक्तरी छात्रंकु डिग्री सहित 31 जन मेधावी छात्रछात्रींकु स्वर्ण पदक भिल देइछन। कार्यक्रम थी राज्यपाल डॉ हरिबाबू कंभम पाटी, मुख्यमंत्री मोहन चरण माझी, केन्द्र शिक्षामंत्री धर्मेन्द्र प्रधान, स्वास्थ्यमंत्री डॉ मुकेश महालिंग सहित बहुत विशिष्ट व्यक्तिविशेष जोग देइछन। आइबाकाल राष्ट्रपति सकाळ 10 बजे राजभवन बाहरीकरी दिनर 11 बजे कटक रेभेन्सा विश्वविद्यालय 13 नंबर समावर्तन उत्सव थी जोग देवार कार्यक्रम रही। तार उतरु मैदान 12 बजे 20 मिनिट थी से कटक रेभेन्सा बालिका उच्च विद्यालय उन्नतीकरण काम भित्तिप्रस्तर स्थापना करबे। उपरवेला 4 बजे राष्ट्रपति कटक तुलसीपुर विजु पट्टनायक छकन सारला भवन सारला साहित्य संसद तरफ हेबारे आदिकवि सारला दास 600तम जयंती समारोह थी मुख्य अतिथि भाव जोग देवार सहित कलिंग रत्न पुरस्कार 2024 प्रदान करबे। सेनु बाहरीकरी बेलबुड़ार 6 बजे राष्ट्रपति दिल्ली फेरीजार कार्यक्रम रही। बालेश्वर फकीरमोहन विश्वविद्यालय छात्री आत्मदाह घटना थी राज्यपाल डॉ हरिबाबू कंभम पाटी गभीर चिंता व्यक्त करवार सहित उच्चशिक्षामंत्री सूर्यवंशी सूरजकर सांगे आलोचना करी घटनार स्थिति आउ सरकार तरफ नियायित्वा पदक्षेप बाबदे पचरे बुझिछन। राज्यपाल कहिछन छात्रछात्री मानकर सुरक्षा मानसिक स्वास्थ्य आउ गरिमा के रक्षा करबार लागि शिक्षानुष्ठान मानकर सर्वोच्च प्राथमिकता रहबार दरकार। घटना थी संपृक्त थिबा अधिकारी मानकु ई मामला थी संवेदनशीलता तत्परता आउ दायित्वबोध सहित काम करबार के राज्यपाल आह्वान देइछन। सेड़े चिकित्साधीन छात्री स्वास्थ्यावस्था गुरुतर रही है एम्स अधीक्षक दिलीप कुमार परिड़ा कहिछन। खास डाक्तरी दल अठीपहर छात्री चिकित्सा लागिछन। दिल्ली एम्स सहित निरंतर जोगाजोग थी रहीकर जरूरी चिकित्सा दी जाऊछे बोली श्री परिड़ा कहिछन।
पेशेंट कंडीशन काली जेंती क्रिटिकल थिला आज भी सेंती क्रिटिकल फास्ट 72 आवर्स बहुत इम्पोर्टेंट। एक्सपर्ट टीम आज सकाळे राउंड नेचंती एम्स दिल्ली संगरे कथावार्ता भी करचंती। फ्लूइड रिप्लेसमेंट चालीची डायलिसिस थरे काली हे सरची एंड एज एंड व्हेन रिक्वायर्ड आमे डायलिसिस करिवु। आज टिके टेम्परेचर आसची सेपई आमे कल्चर सेंसिटिविटी पठोचु आउ एंटीबायोटिक दिल्ली हॉस्पिटल संगरे एम्स संगरे कथावार्ता हेकरी सेमान कहिचंती जे सेम का एंटीबायोटिक कंटिन्यू चालू टिल द टाइम एक्चुअली कल्चर सेंसिटिविटी रिपोर्ट आसिले आमे दरकार हिसाब रे आमे सेंस करिवा।
ए बछर राज्य 8टा केन्द्रीय विद्यालय कार्यक्रम हेछे बोली केन्द्र शिक्षामंत्री धर्मेन्द्र प्रधान कहिछन। खोर्धा आईटीबीपी परिसर न केन्द्रीय विद्यालय अस्थायी कोठाके उद्घाटन आउ स्थायी क्याम्पसर भित्तिप्रस्तर स्थापना समारोह थी जोग देकरी श्री प्रधान कहिछन राज्य इहादे 75टा केन्द्रीय विद्यालय कार्यक्रम हेछे। सबु सबडिविजन मानके केन्द्रीय विद्यालय खोलबार आवश्यकता उपरे जोर देकरी श्री प्रधान कहिछन 45टा सबडिविजन थी केन्द्रीय विद्यालय खुला सरिछे। बाकी सबुनु खूब जल्दी स्थापना करके पदक्षेप निया श्री प्रधान कहिछन। बार्डफ्लू प्रभावित पुरी जिला डेलांग ब्लक न आइज जनस्वास्थ्य विभाग गोटे दल पहुंचकर स्थित समीक्षा करिछन। जनस्वास्थ्य निर्देशक डॉ नीलकंठ मिश्र इबाबदे सूचना देकर कहिछन बार्डफ्लू रिपोर्ट मिलबार आघनु कुकुड़ा मानकर मरबार खबर मिलिथिला। प्रभावित इलाकान कुकुड़ा फार्म थी काम करुथवा कर्मचारी मानकु प्रतिषेधक डोज सहित पीपीटी किट दियाइथिला बोली डॉ मिश्र कहिछन। डेलांग आउ पिपिलीर कुकुड़ा फार्मान के कारबार बंद रखाइछे। पशु संपद विभाग तरफ प्रभावित इलाकान कुकुड़ा मारबार प्रक्रिया जारी रही है बोली जनस्वास्थ्य विभाग तरफ सूचना दिया। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଲାଗି ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଶ୍ରୀପୁରର ଇମେଜ୍ଠାରେ ମୂଲ ହୋଇଛି। ଶିବିରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଉଦ୍ଘାଟନ କରିଥିଲେ। ଶିବିରଥି 125 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏକ୍ଜିଓମ୍ 4 ମିଶନ ଥି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ କେ ଯାଇଥିବା ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆଉ ଅଲଗା 3 ଜଣ ସଦସ୍ୟ ଆଜି ପୃଥିବୀକେ ଫିରବାର ଲାଗି ଯାତ୍ରା ମୂଲ କରିଛନ୍। ଭାରତୀୟ ସମୟ ଅନୁସାରେ ଉପରବେଳା 4:30 ବଜେ ଅନ୍ଡକିଂ ପ୍ରକ୍ରିୟା ସଫଳତାର ସହିତ ଶେଷ ହୋଇଛି। ସଦସ୍ୟମାନେ ଆଇବାକାଲ ଉପରବେଳା ପାଖାପାଖି 3 ବଜେ ପୃଥିବୀ ପୃଷ୍ଠରେ ପହଞ୍ଚବେ। ଇନଜର ନେଇ ଦିଆଯାଇପାରେ ଯେ ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକେ 14 ଦିନର ମିଶନ ଗସ୍ତଥି ଅଛନ୍। ସେ ପହିଲା ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରନୁ ଗସ୍ତ କରିଛନ୍ ଆଉ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ଋତୁରୁ 2 ନମ୍ବର ମହାକାଶଚାରୀ ଭାବେ ମହାକାଶ ଯାଇଛନ୍। ଏହି ସମୟଥି ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା ଭାରତ ବାବଦେ 7 ଖାସ୍ ପରୀକ୍ଷଣ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରଠି 8 ଅଭିଯୋଗ ଆସିଥିଲା। ସେ ଭିତରୁ ଗୋଟିଏ ଦରଖାସ୍ତକେ ରେଡ୍କ୍ରସ୍ ଆଉ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକେ ସାହାଯ୍ୟ ଲାଗି ପଠାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକସ୍ତରୀୟ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ହୋଇଯାଇଛି। ଶିବିରଠି 43 ଅଭିଯୋଗ ଆସିଥିଲା। ସେଥିରେ ଭିତରୁ 6 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଠି 105 ଅଭିଯୋଗ ଆସିଥିଲା। ସେଥିରେ ଭିତରୁ 47 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛି। ଦେବଗଡ଼ ରିୟାମାଲ ବ୍ଲକ କଲ୍ୟାଣ ମଣ୍ଡପଠାରେ ହୋଇଥିବା ଜନଶୁଣାଣି ଶିବିରଠି 5 ଅଭିଯୋଗ ଆସିଥିଲା। ବାକି ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରବାର୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶ୍ରାବଣ ମାସର ପହିଲା ସୋମବାର ଦିନେ ଆଜି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼ ଲାଗି ରହିଛେ। ପହପହନୁ ଭକ୍ତମାନେ ଶିବମନ୍ଦିରମାନଙ୍କେ ପାଏନ୍ ଢାଲି କରି ଭଗବାନ ଶିବଙ୍କର ଦର୍ଶନ କରିଛନ୍। ଏହି ଅବସରରେ ସମ୍ବଲପୁର ଜିଲ୍ଲାର ହୁମା ମାନେଶ୍ୱର ମୁକ୍ତେଶ୍ୱର କଳ୍ପେଶ୍ୱର ଶିବମନ୍ଦିର ବାହାରୁ ବହୁତେ ଭକ୍ତ ପାଏନ୍ ନେଇକରି ଆସିକରି ଶିବଙ୍କୁ ପାଏନ୍ ଚଢ଼େଇଛନ୍। ଇତର ଛଡ଼ା ସମ୍ବଲପୁର ସହରର ବାଲିବନ୍ଧା ବୁଢ଼ାରଜା ଦୁର୍ଗାପାଲି ଝାଡ଼ୁଆପଡ଼ା ନନ୍ଦପଡ଼ା ମୁଦିପଡ଼ା ସହିତ ସବୁ ଶିବମନ୍ଦିରମାନଙ୍କେ ଦର୍ଶନ ଆର୍ ପାଏନ୍ ଚଢ଼ାବାର୍କେ ଭକ୍ତ ଆର୍ କାଉଡ଼ିଆମାନଙ୍କର ଭିଡ଼ ଲାଗିଥିଲା। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍। ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ଅତାବିରାର ସରଣ୍ଡା ଆର୍ ସର୍ଣ୍ଣା ବରଗଡ଼ର ଗାଇସୀମା ଆର୍ ଦେଗାଁ ଭଟ୍ଲିର ନୀଲ୍ଜୀ ଆଉ ଅମ୍ବାଭୁନାର କେଦାରନାଥଙ୍କୁ ଭକ୍ତମାନେ ପହପହନୁ ପାଏନ୍ ଚଢ଼େଇକରି ଦର୍ଶନ କରୁଛନ୍। ସେନ୍ତା ପାଇକମାଲର ନୃସିଂହନାଥ ପୀଠନ କାଉଡ଼ିଆମାନଙ୍କର ଭିଡ଼ ହୋଇଛେ। ସୁବର୍ଣ୍ଣପୁର ଜିଲ୍ଲା ଶିବମନ୍ଦିରମାନଙ୍କେ ଭିଲ୍ ଆଜି ଭକ୍ତମାନଙ୍କର ଭିଡ଼ ଲାଗି ରହିଛେ। ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁ ବାବା ସୁବର୍ଣ୍ଣ ମେରୁ ରାମେଶ୍ୱର ଗୋକର୍ଣ୍ଣେଶ୍ୱର ସହିତ ବୈଦ୍ୟନାଥ ବାବା କୋଶଳେଶ୍ୱର ଚର୍ଦ୍ଦାର ବାବା କପିଳେଶ୍ୱର ବୀରମହାରାଜପୁରର ବାବା ଚମ୍ପେଶ୍ୱର ବାବା ଗୋଧନେଶ୍ୱର ଆର୍ ନାଗେଶ୍ୱର ମନ୍ଦିରନ ଶ୍ରଦ୍ଧାଳୁମାନଙ୍କର ଭିଡ଼ ହେଉଥିବାର ଦେଖାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ବୋଲବମ୍ ଭକ୍ତମାନେ ବହୁତଟେ ଆସିକରି ମହାନଦୀ ଆର୍ ତେଲ ନଦୀର ସଙ୍ଗମସ୍ଥଳ ସ୍ୱର୍ଣ୍ଣପ୍ରୟାଗ ଘାଟନୁ ପାଏନ୍ ନେଇକରି ଶିବଙ୍କୁ ଚଢ଼େଇଛନ୍। ଭିଡ଼କେ ନଜରଥି ରଖିକରି ମନ୍ଦିରମାନଙ୍କେ ଜିଲ୍ଲା ପ୍ରଶାସନ ଆର୍ ପୁଲିସ୍ ତରଫୁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି ପୀଠ ସହିତ ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ଆଜି କାଉଡ଼ିଆମାନଙ୍କର ଜବର ଭିଡ଼ ହୋଇଥିଲା। ଖାସକରି ଗନ୍ଧରାଡ଼ିନ ହର ଆର୍ ହରି ଥିବାରୁ ଜିଲ୍ଲା ଆର୍ ଜିଲ୍ଲା ବାହାରୁ କାଉଡ଼ିଆମାନେ ପାଏନ୍ ଚଢ଼େଇଥିଲେ। ସହରର ଐତିହାସିକ ରାମନାଥ ବାବା ଚନ୍ଦ୍ରଚୂଡ଼ ବାବା ମାତଙ୍ଗେଶ୍ୱର ବାବା ପଲାଶ ସରସରା ଗଡ୍ଡି ସିଦ୍ଧପୁର ରାମଗଡ଼ ହରଭଙ୍ଗା ଆର୍ ହରକୃଷ୍ଣପୁର ଶିବମନ୍ଦିରମାନଙ୍କେ କାଉଡ଼ିଆମାନଙ୍କର ଜବର ଭିଡ଼ ହୋଇଥିଲା। ନୂଆପଡ଼ା ଜିଲ୍ଲାର ଶିବମନ୍ଦିରମାନଙ୍କେ କାଉଡ଼ିଆମାନଙ୍କର ଜବର ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲାର ପତୋରାର ଯୋଗେଶ୍ୱର ବାବା ବୁଦ୍ଧି କମନାନ ଥିବା ପ୍ରାଚୀନ ଭୁବନେଶ୍ୱର ବାବା ଖଡ଼ିଆଲର କୋଶଳେଶ୍ୱର ମନ୍ଦିର ଭକ୍ତମାନେ ପାଏନ୍ ଚଢ଼େଇଛନ୍। ଉତ୍ତର ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପଶ୍ଚିମବଙ୍ଗ ଆର୍ ଓଡ଼ିଶାର ସମୁଦ୍ର ଖଣି ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ଅଛି। ତାର ପ୍ରଭାବଥି ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ସହିତ 23 ଜିଲ୍ଲାର ଧୁକାଗଡ଼ି ଆଉ ଘଡ଼ଘଡ଼ି ସାଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଝିଅମାନେ ଡାକ୍ତରୀ ପାଠ ପଢ଼ିଲେ ସେବା ଆହୁରି ଜୋରଦାର ଆଉ ଯତ୍ନବାନ ହୋଇପାରିବ ବୋଲି କହିଲେ ରାଷ୍ଟ୍ରପତି। ଆଜି 2 ଦିନିଆ ଓଡ଼ିଶା ଗସ୍ତଟି ଆସିକରି ଭୁବନେଶ୍ୱର ଏମ୍ସର 5 ନମ୍ବର ସମାବର୍ତ୍ତନ ସମାରୋହକେ କଲେ ଉଦ୍ଘାଟନ। ଭୁବନେଶ୍ୱର ଏମ୍ସର ଫକୀରମୋହନ ବିଶ୍ୱବିଦ୍ୟାଳୟ ଚିକିତ୍ସା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଜ୍ୟପାଳ ଆଉ ଶ୍ରାବଣ ମାସର ପହିଲା ସୋମବାର ଲାଗି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ହୋଇଛେ କାଉଡ଼ିଆମାନଙ୍କର ଭିଡ଼। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।